आकाशवाणी। संवाद पढ़ुछन्ति मलय रंजन मिश्र। मुख्य संवाद, सामाजिक प्रतिबद्धता वृद्धिरे मन की बात कार्यक्रम पई आसुथबा मतामत जथेष्ट सहायक हेउछि बोली कहिले प्रधानमंत्री। जक्ष्मा निराकरण अभियान रे देशर समस्त जिल्ला को सामिल कराजिबा नै स्वास्थ्यमंत्री घोषणा। मेक इन इंडिया अभियान अधीन गत आर्थिक वर्ष रे सर्वाधिक अभिवृद्धि हासिल करिछि स्वदेशी प्रतिरक्षा उत्पादन। भारत सह रूस स्वतंत्र रणनैतिक भागीदारी को सुदृढ़ करने को पदक्षेप नेउछि बोली सूचना देले रूस वैदेशिक मंत्री। एवं आईपीएल क्रिकेटर गतकालीर मैच रे लक्ष्मण सुपरजायंट्स को एक विकेट रे परास्त कला दिल्ली कैपिटल्स। प्रधानमंत्री नरेन्द्र मोदी आसंता 30 तारीख रविवार दिन आकाशवाणी मन की बात कार्यक्रम में जनसाधारण भाव विनिमय करिबे। एहा हेब मासिक रेडियो मन की बात कार्यक्रम 120तम संस्करण। एथिपई जनसाधारण मतामत लोडा जाइछि। प्रधानमंत्री सामाजिक गणमाध्यम पोस्टर कहिछन्ति एही कार्यक्रम पई देशर विभिन्न कोणरु तांक पाखकु मतामत आसुछि। एथिपई से अत्यंत आनंदित। सामाजिक प्रतिबद्धता वृद्धिरे एही मतामत जथेष्ट सहायक हेउछि बोली से कहिछन्ति। जनसाधारण नमो आप एवं माइ गभ पोर्टाल से मतामत देपारे। व्यतीत से 1800117800 को डायल कर मतामत रेकर्ड करें। जनसाधारण 1922 को मिस्ड कल दे एसएमएस अनुसार निजर मतामत आसंता 28 तारीख मध्यपारे। मन की बात कार्यक्रम आकाशवाणी और दूरदर्शन समस्त नेटवर्क आकाशवाणी संवाद वेबसाइट और न्यूज अन् एआईआर मोबाइल आप्रे उपलब्ध हो। आकाशवाणी संवाद डीडी न्यूज पीएमओ और सूचना और प्रसारण मंत्रालय यूट्यूब चैनल लाइव स्ट्रीमिंग हो। हिंदी प्रसारण पर आकाशवाणी कार्यक्रम आंचलिक भाषातरण प्रसारण हो। स्वास्थ्यमंत्री जेपी नड्डा कहिछन्ति जक्ष्मा निराकरण अभियान रे देशर समस्त जिल्ला को सामिल करा जिबो। पूर्वरु 455 टी जिल्ला को एही अभियान रे प्राथमिकता प्रदान करा जायतिला। विश्व जक्ष्मा दिवस पालन अवसर रे शिखर सम्मेलनी को गतकाली संबोधन करि मंत्री श्री नड्डा कहिछन्ति 100 दिनर जक्ष्मा मुक्त भारत अभियान रे पाखापाखी 13 कोटी लोकंकर परीक्षा करा जायतिला। सेथिमध्यरु 7 लाख अधिक नुआ मामला चिन्हट होईछि। देशरे जक्ष्मा चिकित्सा परिसर को 69% रो 85% को वृद्धि करा जायछि बोली से कहिछन्ति। चलित वर्ष शेष सुद्धा जक्ष्मा मुक्त भारत लक्ष्य हासिल करने को सरकार समस्त प्रयास जारी रखिछन्ति बोली से कहिछन्ति। मेक इन इंडिया अभियान अधीन 2023-24 आर्थिक वर्ष में स्वदेशी प्रतिरक्षा उत्पादन में सर्वाधिक अभिवृद्धि हासिल होइछि बोली प्रतिरक्षा मंत्रालय कहिछि। प्रतिरक्षा उत्पाद गत आर्थिक वर्ष 1,27,000 कोटी टंकारे पहुंचिछि। मंत्रालय कहिछि 2014-15 प्रतिरक्षा उत्पादन मूल्य 46,429 कोटी टंका थिबा बेले एबे एहा 174% वृद्धि पाइछि। भारत एबे स्वदेशी उत्पादन क्षेत्र में अग्रगति करथुवा बेले आमदानी निर्भर ଭରସଳତା ହ୍ରାସ ପାଉଛି। ଘରୋଇ ସାମର୍ଥ୍ୟ ମାଧ୍ୟମରେ ନିଜ ଦେଶର ସାମରିକ ଶକ୍ତିକୁ ଅଧିକ ସୁଦୃଢ଼ କରିପାରିଛି ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ରପ୍ତାନୀ 2013-14 686 କୋଟି ଟଙ୍କା ଥିବାବେଳେ 2023-24 ଏହା ସର୍ବୋଚ୍ଚ ସ୍ତର 21,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ 10 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ 30 ଗୁଣ ଅଭିବୃଦ୍ଧି ଘଟିଥିବା ମନ୍ତ୍ରଣାଳୟ କହିଛି। ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ନେପାଳର ଦୈଲେଖ ଅନ୍ତର୍ଗତ ଡୁଲୁ ମ୍ୟୁନିସିପାଲିଟି ସ୍ଥିତ ଶ୍ରୀ ନେପାଳ ରାଷ୍ଟ୍ରୀୟ ମାଧ୍ୟମିକ ବିଦ୍ୟାଳୟ ବହୁମୁଖୀ କୋଠା ନିର୍ମାଣ କରାଯିବ। 39 ନିୟୁତ ନେପାଳୀ ଟଙ୍କା ବ୍ୟୟଟକଳରେ ନିର୍ମିତ ହେବାକୁ ଥିବା ଏହି ବିଦ୍ୟାଳୟ ଗୃହର ଗତକାଲି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଭାରତ ନେପାଳ ବିକାଶ ସହଯୋଗ ଅଧୀନରେ ଏହି ବହୁମୁଖୀ କୋଠା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ହସ୍ତଶିଳ୍ପ ପ୍ରଦର୍ଶନୀ ଅଞ୍ଚଳ, ପାଠାଗାର, ଡୁଲୁ ସାମ୍ରାଜ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ରହିବ। ଏହି ପ୍ରକଳ୍ପକୁ ହାଇ ଇମ୍ପାକ୍ଟ କମ୍ୟୁନିଟି ଡେଭଲପମେଣ୍ଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି। ଗତକାଲିର କାର୍ଯ୍ୟକ୍ରମରେ କର୍ଣ୍ଣାଲି ପ୍ରଦେଶ ସରକାରଙ୍କ ସାମାଜିକ ବିକାଶ ମନ୍ତ୍ରୀ ଘନଶ୍ୟାମ ଭଣ୍ଡାରୀ, କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସର କାଉନ୍ସେଲର ଅଭିନାଶ କୁମାର ସିଂ ଏବଂ ଦୈଲେଖ ଡୁଲୁ ମ୍ୟୁନିସିପାଲିଟିର ମେୟର ଭାରତ ପ୍ରସାଦ ରିଜାଲ ଯୋଗ ଦେଇଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଏକକ ନାଗରିକ ସଂହିତା ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ ଧର୍ମ ଏବଂ ଜାତି ନିର୍ବିଶେଷରେ ସମାନ ଅଧିକାର ପ୍ରଦାନ କରିବ। ମୁସଲମାନ ମହିଳାଙ୍କୁ ଏଥିରେ ଅଧିକ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଦ୍ୱିତୀୟ ପାଳିର 3 ବର୍ଷ ପୂର୍ତ୍ତି ଅବସରରେ ରୁଦ୍ରପୁର ଗାନ୍ଧି ପାର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଧାମୀ ଏହା କହିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ଏହି ସଂହିତାକୁ ଗତ ଜାନୁଆରୀ 27 ତାରିଖରେ କାର୍ଯ୍ୟକାରୀ କରିଛି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଭାରତ ସହ ରୁଷ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଉଛି। ଶ୍ରୀ ଲାଭରୋଭଙ୍କ ଉକ୍ତିକୁ ଆଧାର କରି ରୁଷ ସରକାରୀ ଗଣମାଧ୍ୟମ କହିଛି ଚୀନ୍, ଭାରତ, ଇରାନ୍, ଉତ୍ତର କୋରିଆ ଏବଂ ସ୍ୱାଧୀନ ରାଷ୍ଟ୍ରଗୋଷ୍ଠୀ ଦେଶଗୁଡ଼ିକ ସହ ରୁଷ ସକ୍ରିୟ ଭାଗିଦାରିତାକୁ ବୃଦ୍ଧି କରିବା ନେଇ ପ୍ରୟାସ କରୁଛି। ବିଶ୍ୱର ଅଧିକାଂଶ ରାଷ୍ଟ୍ର ସହ ସମ୍ପର୍କ ବୃଦ୍ଧିକୁ ରୁଷ ପ୍ରାଥମିକତା ପ୍ରଦାନ କରୁଛି ବୋଲି ଶ୍ରୀ ଲାଭରୋଭ କହିଛନ୍ତି। ସେ କହିଛନ୍ତି ଚୀନ୍ ସହ ବ୍ୟାପକ ଭାଗିଦାରୀ ଏବଂ ରଣନୈତିକ ସହଯୋଗର ସମ୍ପର୍କ ପାରସ୍ପରିକ ବିଶ୍ୱାସ ଉପରେ ପର୍ଯ୍ୟବେସିତ ଏବଂ ଅନ୍ୟପକ୍ଷରେ ଭାରତ ସହିତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବିକାଶ ପାଇଁ ରୁଷ ପଦକ୍ଷେପ ଗ୍ରହଣ କରୁଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମହାଣ ବେଳାଭୂମିରେ ଚଳିତ ବର୍ଷ ବହୁସଂଖ୍ୟାରେ ଅଲିଭ୍ ରିଡ୍ଲେଙ୍କ ଆଗମନ ଏବଂ ସମୂହ ଅଣ୍ଡାଦାନ ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରିଛି। ପ୍ରଥମ ପର୍ଯ୍ୟାୟ ଏବଂ ଜାରି ରହିଥିବା ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ମୋଟ 818,749 କଇଁଚ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ପ୍ରଥମ ଥର ପାଇଁ ବିରଳ ବହୁରୂପୀ ସାମୁଦ୍ରିକ କଇଁଚ ହସ୍କବିଲ୍ କଇଁଚ ଚିହ୍ନଟ କରାଯାଇଛି। ସେହି ପ୍ରଜାତିର କଇଁଚମାନେ ଏକକାଳୀନ 140 ଅଣ୍ଡା ଦେଇ ବେଳାଭୂମିରୁ ଫେରିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଚିହ୍ନଟ କରିବା ଲାଗି କଇଁଚ ପିଠି ଉପରେ ସ୍ୱତନ୍ତ୍ର ଚିହ୍ନ ଦିଆଯାଇଛି। ବିଶେଷକରି ଶ୍ରୀଲଙ୍କାରେ ଦେଖାଯାଉଥିବା ସେହି ପ୍ରଜାତିର କଇଁଚମାନେ ପାଣିର ତୀବ୍ରତା ଅନୁସାରେ ରଙ୍ଗ ପରିବର୍ତ୍ତନ କରିଥାନ୍ତି। ଅନ୍ୟପକ୍ଷରେ ଋଷିକୁଲ୍ୟା ବେଳାଭୂମିରେ ପ୍ରଥମ ପର୍ଯ୍ୟାୟରେ 698,718 କଇଁଚ ଅଣ୍ଡାଦାନ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 1,20,031 କଇଁଚ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ପୁନଃ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଇଜିପ୍ଟ ଏକ ନୂତନ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପଣବନ୍ଦୀ ମୁକ୍ତ ଏବଂ ପର୍ଯ୍ୟାୟକ୍ରମେ ସେନା ଅପସାରଣ ନେଇ ଇଜିପ୍ଟ ପକ୍ଷରୁ ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ପ୍ରସ୍ତାବ ଅନୁଯାୟୀ ହମାସ ପ୍ରତି ସପ୍ତାହରେ 5 ଜଣ ଇସ୍ରାଏଲ୍ ପଣବନ୍ଦୀକୁ ମୁକ୍ତ କରିବାକୁ କୁହାଯାଇଛି। ପଣବନ୍ଦୀ ମୁକ୍ତ ହେବାର ପ୍ରାରମ୍ଭିକ ସପ୍ତାହରେ ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରବିରତି କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରହିଛି। ସୁରକ୍ଷା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ହମାସ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିବା ବେଳେ ଇସ୍ରାଏଲ୍ କୌଣସି ପ୍ରତିକ୍ରିୟା ଦେଇନାହିଁ। ସବୁ ପଣବନ୍ଦୀଙ୍କୁ ମୁକ୍ତ କରିବା ଏବଂ ସେନା ପ୍ରତ୍ୟାହାର ନେଇ ଏକ ସମୟସୀମା ମଧ୍ୟ ଏହି ପ୍ରସ୍ତାବରେ ଧାର୍ଯ୍ୟ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏହି ଅସ୍ତ୍ରବିରତି ପ୍ରସ୍ତାବ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିଛି। ଦୁଇପକ୍ଷ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିର ଅବଧି ଶେଷ ହେବା ପରେ ଇସ୍ରାଏଲ୍ ପକ୍ଷରୁ ଉଭୟ ଆକାଶ ଏବଂ ସ୍ଥଳ ଅଭିଯାନକୁ ତୀବ୍ର କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ବିଶାଖାପଟ୍ଟନମ୍ର ୱାଇଏସ୍ ରାଜଶେଖର ରେଡ୍ଡି କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ 1 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ହରାଇ ଦେଇଛି। ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ବିନିମୟରେ 209 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ନିକୋଲସ୍ ପୁରଣ ସର୍ବାଧିକ 75 ରନ୍ ଏବଂ ମିଚେଲ୍ ମାର୍ସ 72 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ଦିଲ୍ଲୀ 19 ଓଭର୍ 3 ବଲ୍ରେ 9 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦିଲ୍ଲୀ 5 ୱିକେଟ୍ରେ ମାତ୍ର 65 ରନ୍ କରିଥିବା ବେଳେ ଇମ୍ପାକ୍ଟ ଖେଳାଳି ଭାବେ ଦଳରେ ସାମିଲ ହୋଇଥିବା ଆଶୁତୋଷ ଶର୍ମା ଏବଂ ଭିପ୍ରାଜ ନିଗମଙ୍କ ଯୋଡ଼ି ଖେଳକୁ ଦିଲ୍ଲୀ ସପକ୍ଷକୁ ଆଣିପାରିଥିଲେ। ଆଶୁତୋଷ ଅପରାଜିତ ଦ୍ରୁତ 66 ରନ୍ ଏବଂ ଭିପ୍ରାଜ ନିଗମ 39 ରନ୍ ସଂଗ୍ରହ କରିଥିଲେ। ଆଶୁତୋଷ ଶର୍ମା ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଅହମ୍ମଦାବାଦଠାରେ ଆଜି ସନ୍ଧ୍ୟା 7:30ରେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏଏଫ୍ସି ଏସିଆନ୍ କପ୍ 2027 ପ୍ରତିଯୋଗିତା ପାଇଁ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ରାଉଣ୍ଡ ମ୍ୟାଚ୍ରେ ଆଜି ଭାରତ ବାଂଲାଦେଶ ପରସ୍କରକୁ ଭେଟିବେ। ମେଘାଳୟର ଶିଲଂସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:00ରେ ଏହି ମ୍ୟାଚ୍ ଖେଳାଯିବ। ଭାରତ ଗତ ବୁଧବାର ଦିନ ମାଲଦୀପ ସହ ଖେଳିଥିବା ସୌହାର୍ଦ୍ଦପୂର୍ଣ୍ଣ ମ୍ୟାଚ୍ରେ 3-0 ଗୋଲ୍ରେ ବିଜୟୀ ହୋଇଥିଲା। ଯୋଗ୍ୟତା ପର୍ଯ୍ୟାୟ ପାଇଁ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଗ୍ରୁପ୍ ସିରେ ହଂକଂ, ସିଙ୍ଗାପୁର ଏବଂ ବାଂଲାଦେଶ ସହ ସ୍ଥାନିତ ହୋଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ମହିଳା କ୍ରିକେଟ୍ ଖେଳାଳିଙ୍କ ପାଇଁ 2024-25 କ୍ରିକେଟ୍ ଋତୁ ଲାଗି ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ କରିଛି। ଏହି ତାଲିକାରେ 16 ଜଣ ଖେଳାଳି ସ୍ଥାନିତ ହୋଇଛନ୍ତି। ଭାରତୀୟ ମହିଳା ଦଳର 3 ପ୍ରମୁଖ ସଦସ୍ୟ ଅଧିନାୟକ ହରମନପ୍ରୀତ କୌର, ସ୍ମୃତି ମାନ୍ଧାନା ଏବଂ ଦୀପ୍ତି ଶର୍ମା ଏ ଗ୍ରେଡ୍ ତାଲିକାଭୁକ୍ତ ହୋଇଛନ୍ତି। ସାମାଜିକ ପ୍ରତିବଦ୍ଧତା ବୃଦ୍ଧିରେ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ଆସୁଥିବା ମତାମତ ଯଥେଷ୍ଟ ସହାୟକ ହେଉଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଯକ୍ଷ୍ମା ନିରାକରଣ ଅଭିଯାନରେ ଦେଶର ସମସ୍ତ ଜିଲ୍ଲାକୁ ସାମିଲ କରାଯିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଗତ ଆର୍ଥିକ ବର୍ଷରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ। ଭାରତ ସହ ରୁଷ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଉଛି ବୋଲି ସୂଚନା ଦେଲେ ରୁଷ ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ 1 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।